ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଜ୍ୟଗୁଡ଼ିକୁ ଅତିରିକ୍ତ 20% ବାଣିଜ୍ୟିକ ଏଲ୍ପିଜି ଯୋଗାଣକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ 172 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 12ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ରାଜ୍ୟଗୁଡ଼ିକୁ ଅତିରିକ୍ତ 20% ବାଣିଜ୍ୟିକ ଏଲ୍ପିଜି ଯୋଗାଣକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ମୋଟ ଏଲ୍ପିଜି ଆବଣ୍ଟନ 50%କୁ ବୃଦ୍ଧି ପାଇବ। ସେଥିମଧ୍ୟରେ ପିଏନ୍ଜି ସମ୍ପ୍ରସାରଣ କ୍ଷେତ୍ରରେ ସହଜତା ଆଧାରିତ 10% ଆବଣ୍ଟନ ଅନ୍ତର୍ଭୁକ୍ତ। ଏହି ଅତିରିକ୍ତ ଏଲ୍ପିଜି ରାଜ୍ୟଗୁଡ଼ିକରେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ, କ୍ୟାଣ୍ଟିନ୍, ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆଦିକୁ ଆବଣ୍ଟନ ପାଇଁ ପ୍ରାଥମିକତା ପ୍ରଦାନ କରାଯିବ। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର କୌଣସି ଅଭାବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏଥିପାଇଁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଘରୋଇ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନ୍ଜି ସଂଯୋଗକୁ ପ୍ରାଥମିକତା ଦେବା ଲକ୍ଷ୍ୟ ନେଇ ସହରାଞ୍ଚଳରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରମୁଖ ସହର ଏବଂ ସହରାଞ୍ଚଳରେ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ପିଏନ୍ଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଉତ୍ତମ ବନ ପରିଚାଳନା ପଦ୍ଧତି, ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା ଜରିଆରେ ଓଡ଼ିଶା ବନ ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟିରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ବନ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ କୋଟି କୋଟି ଚାରାରୋପଣ କରାଯିବା ସହ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ପାଉଛି। ଓଡ଼ିଶାରେ ସମୁଦାୟ ବନ ଓ ବୃକ୍ଷ ଆବରଣ ରାଜ୍ୟର ଭୌଗୋଳିକ କ୍ଷେତ୍ରଫଳର 37%ରୁ ଅଧିକ। ଗତ 2 ବର୍ଷରେ ଓଡ଼ିଶାରେ 550 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ବନ ଆବରଣ ବୃଦ୍ଧି ପାଇଛି। ଆଗାମୀ ଦିନରେ ରାଜ୍ୟ ସରକାର ବନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରାକୃତିକ ପ୍ରଜାତି ଆଧାରିତ ପରିବେଶ ପୁନଃ ପ୍ରତିଷ୍ଠା ନୀତି, ସହରାଞ୍ଚଳ ସବୁଜୀକରଣ, ଜୀବିକା ବୃଦ୍ଧି ପାଇଁ ଔଷଧୀୟ ବୃକ୍ଷରୋପଣ ପଦକ୍ଷେପ ଗ୍ରହଣ କରାଯାଉଛି। ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସରକାରଙ୍କ ତରଫରୁ ଆମେ ବ୍ୟାପକ ଭାବରେ ପଦକ୍ଷେପ ନେଉଛୁ। ସେଥିରେ ଯୋଉଠି ଆମର ୱାଇଲ୍ଡ ଲାଇଫ୍ ସାଞ୍ଚୁରୀ ଅଛି, ଯୋଉଠି ନ୍ୟାସନାଲ୍ ପାର୍କ ଅଛି, ଯୋଉଠି ବଡ଼ ବଡ଼ ଜଙ୍ଗଲ ଅଛି, ସେ ଜାଗାରେ ଏଆଇ ମାଧ୍ୟମରେ ଆମେ କିଭଳି ଭାବରେ ଡ୍ରୋନ୍ର ବ୍ୟବହାର କରିକି ତାର ପ୍ରତିକାର କରିବା, ଆଉ ନିଶ୍ଚିତ ଭାବରେ ଆଜି ଦିନରେ ସବୁଠାରୁ ବଡ଼ କଥା ହେଲା ଜନସଚେତନତା। ଯେପର୍ଯ୍ୟନ୍ତ ଜନସଚେତନତା ଅଧିକ ନ ହୋଇଛି, ସେପର୍ଯ୍ୟନ୍ତ ଏ ଜଙ୍ଗଲର ସୁରକ୍ଷା କରାଯାଇ ପାରିବ ନାହିଁ।
ବନାଗ୍ନି ଓ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ସରକାର କୃତ୍ରିମ ବୁଦ୍ଧିମତା ଏବଂ ଡ୍ରୋନ୍ ଭଳି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହିତ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥର ବ୍ୟୟବରାଦ କରିଛନ୍ତି। ବନ ସୁରକ୍ଷା ଓ ପ୍ରାକୃତିକ ପରିବେଶ ସଂରକ୍ଷଣ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବା ସହ ଉତ୍ତମ ପ୍ରଦର୍ଶନକାରୀ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ସତୀଗୁଡ଼ା ପରିବେଶୀୟ ପର୍ଯ୍ୟଟନସ୍ଥଳୀଠାରେ ବନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଯୋଗଦେଇ ଜଙ୍ଗଲ ସଂରକ୍ଷଣ, ସୁରକ୍ଷା, ବନାଗ୍ନି ରୋକିବା ଦିଗରେ ଅଧିକ ସଚେତନ ହେବାକୁ କହିଥିଲେ। ଏହି ଅବସରରେ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧାକୁ ଅତିଥିମାନେ ଉଦ୍ଘାଟନ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ପିଏମ୍ ଶ୍ରୀ ନବୋଦ ବିଦ୍ୟାଳୟଠାରେ ଏହି ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପଖଣ୍ଡ ବନ ଅଧିକାରୀ ଏବଂ ଅତିରିକ୍ତ ବନ ସଂରକ୍ଷକ ପ୍ରମୁଖ ଯୋଗଦେଇ ସନ୍ତୁଳିତ ପରିବେଶ ସୃଷ୍ଟି କରିବା ଏବଂ ଜଙ୍ଗଲ ସୁରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଆସନ୍ତା ମାସ 1ରୁ 14 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ସହିତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆସନ୍ତା ମାସ 8 ତାରିଖରେ ଏନ୍ସିସି, ଏନ୍ଏସ୍ଏସ୍, ୟୁଥ୍ ରେଡ୍କ୍ରସ୍ ଏବଂ ରୋଭର୍ସ ରେଞ୍ଜର୍ସ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯିବ। ଶିବିରର ବିବରଣୀକୁ ଏଚ୍ଆଇଏମ୍ଏସ୍ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
2036 ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସହିତ ଜଳ, ବାସଗୃହ ଓ ରୋଜଗାର ଭଳି ସମସ୍ତ ସମସ୍ୟାର ସମାଧାନ ଦିଗରେ ରାଜ୍ୟବାସୀଙ୍କୁ ମିଳିତ ଭାବେ ଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ପ୍ରାୟ 182 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିକାଶ ସହିତ ପରିବେଶ ସୁରକ୍ଷା ମଧ୍ୟ ଅପରିହାର୍ଯ୍ୟ। ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଶିକ୍ଷକଙ୍କ ନୈତିକ ଦାୟିତ୍ୱ। କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାଠାରେ ନିର୍ମିତ ହେବାକୁ ଥିବା ଷ୍ଟାଡିୟମ୍ ଓ ନୂତନ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିବା ସହିତ 42 ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ହସ୍ତାନ୍ତର କରିଥିଲେ। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2025-26 ଆର୍ଥିକ ବର୍ଷର ବଜେଟ୍ ଅନୁମୋଦନ ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ଆସ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମରେ 2026-27 ଆର୍ଥିକ ବର୍ଷ ବଜେଟ୍ ସମ୍ପର୍କରେ ବିଭିନ୍ନ ସ୍ତରରେ ଆଲୋଚନା କରାଯାଇଛି। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ, ଓଡ଼ିଶା ଭିଜନ 2036 ଓ 2047 କାର୍ଯ୍ୟ ଅଗ୍ରଗତି ତଦାରଖ, ଭୁବନେଶ୍ୱର କଟକ ପୁରୀ ପାରାଦ୍ୱୀପ ଅର୍ଥନୈତିକ ଅଞ୍ଚଳ ବିକାଶ, IGOT କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଆଦି ପ୍ରଶିକ୍ଷଣ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962 ସଂଶୋଧନ ହେବା ଫଳରେ ଦେବଗଡ଼ ଜିଲ୍ଲାର ପ୍ରାକ୍ ବନ୍ଦୋବସ୍ତ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାରେ 34 ଜଣ ଆବେଦନକାରୀ ଜମିପଟା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ନୂତନ ନିୟମ ଅନୁଯାୟୀ ତହସିଲଦାରମାନଙ୍କୁ ଏଣିକି ପ୍ରାକ୍ ବନ୍ଦୋବସ୍ତ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ଫଇସଲା ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲଜୀଙ୍କ ଉତ୍ସର୍ଗୀକୃତ ଦେଶସେବା, ମହନୀୟ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଅନ୍ତୋଦୟ ଦର୍ଶନ ଏବଂ ଏକାତ୍ମ ମାନବବାଦର ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ସ୍ୱାସ୍ଥ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁକୁ ରୋକିବା, ଟିକାକରଣ, ପରିବାର ନିୟୋଜନ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି 24ତମ ଜାତୀୟ ପାରା ଆଥ୍ଲେଟିକ୍ସ ଚମ୍ପିୟନ୍ସିପ୍ 2026ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରତିଯୋଗିତା ଗତ 17 ତାରିଖରୁ ଆରମ୍ଭ ହୋଇଥିଲା। ପାଣିପାଗ, ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବା ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନ ନେଇ ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟଗୁଡ଼ିକୁ ଅତିରିକ୍ତ 20% ବାଣିଜ୍ୟିକ ଏଲ୍ପିଜି ଯୋଗାଣକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ, ବନ ସୁରକ୍ଷା ଓ ସବୁଜ ବଳ ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ 172 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 12ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।